ମୋତେ ବହୁତ ଶୌଖି।
I have many hobbies।
ମୋତେ ଚିତ୍ର କରିବାକୁ ଭଲ ଲାଗେ।
I like to draw।
ରୂପକାରଣ ମଜା ଓ ସୃଜନାତ୍ମକ।
Drawing is fun and creative।
ମୋକୁ ପୁବ୍ଲ ଖେଳିବାକୁ ମଧ୍ୟ ଭଲ ଲାଗେ।
I also like to play football।
ଫୁଟବଲ ମନୋରଞ୍ଜକ।
Football is exciting।
ମୁଁ ଆଉ ଗ୍ରନ୍ଥ ପଢ଼ିବାକୁ ପସନ୍ଦ କରୁଛି।
I enjoy reading books।
ପଢ଼ିବା ମୋତେ ନୂତନ ଜଗତକୁ ନେଉଛି।
Reading takes me to new worlds।
ମୁଁ ଗଳ୍ପ ଏବଂ ସାହସ ପ୍ରେମ କରେ।
I love stories and adventures।
ମୋର ବନ୍ଧୁମାନଙ୍କର ଶୈଳୀ ଅଛି।
My friends have hobbies too।
ସେମାନେ ଗାଇବା ଓ ନୃତ୍ୟ କରିବାକୁ ଭଲ ପାଆନ୍ତି।
They like to sing and dance।
ଆମେ ସମସ୍ତେ ସଙ୍ଘରେ ଖେଳିବାକୁ ଆନନ୍ଦ କରୁଛୁ।
We all enjoy playing together।
ମୋର ପ୍ରିୟ ହବି ହେଉଛି ପେଣ୍ଟିଂ।
My favorite hobby is painting।
ମୁଁ ଅନେକ କାମ କରିପାରିବି।
I can do many things।
ହବି ମୋତେ ଖୁସି କରେ।
Hobbies make me happy।
ଇଷ୍ଟର ବହୁ ସାଧାରଣଙ୍କ ପାଇଁ ଏକ ବିଶେଷ ଦିନ।
Easter is a special day for many people।
ଏହା ବର୍ଷରେ ଏପ୍ରିଲ ତାରିଖରେ ଘଟେ।
It falls on April 7th this year।
ଭିନ୍ନ ଦେଶମାନେ ଇଷ୍ଟର ଅନନ୍ୟ ଭାବରେ ଉଦ୍ଯାପନ କରନ୍ତି।
Different countries celebrate Easter in unique ways।
ଇଟାଲୀରେ ସେମାନେ ଚିକୋଲେଟ ଡିମ୍ ଖାଆନ୍ତି।
In Italy they eat chocolate eggs।
ଗ୍ରୀସରେ ଲୋକମାନେ ଅଣ୍ଡାଗୁଡ଼ିକୁ ଲାଲ କରନ୍ତି।
In Greece people paint eggs red।
ପରିବାରଗୁଡ଼ିକ ସହ ରାତି ସକାଳକୁ ଆସୁଛନ୍ତି।
Families come together for dinner।
ମେକ୍ସିକୋରେ ଶିଶୁମାନେ ଗୁଡ଼ିକେ ଶିକାର କରନ୍ତି।
In Mexico children hunt for eggs।
କିଛି ଲୋକ ଖେଳ ସହିତ ମଜା କରନ୍ତି।
Some people have fun with games।
ଇଷ୍ଟର ହେଉଛି ଆନନ୍ଦ ଏବଂ ଭଲ ଦେବାର ଏକ ସମୟ।
Easter is a time of joy and love।
ଲୋକମାନେ ପରିବାରକୁ ଯାଉଛନ୍ତି ଏବଂ ସୁଖ ବାଣ୍ଟିବେ।
People visit families and share happiness।
ଇଷ୍ଟର ପାରମ୍ପରିକ ଗୁରୁତ୍ୱ ଅଟୁଟ ଅନ୍ତ ଅନେକ ପାଇଁ।
Easter traditions are important for many।
ପ୍ରତ୍ୟେକ ସଂସ୍କୃତିର ନିଜର ପ୍ରତିଷ୍ଠିତ ପ୍ରଥା ଅଛି।
Every culture has its own special customs।
ଘରକୁ ଶୁଚି ରଖିବା ଏକ ବଡ଼ କାମ ହୋଇପାରେ।
Cleaning the house can be a big task।
ତଥାପି ଏକ ଯୋଜନା ସହିତ ଏହା ଅଧିକ ସହଜ ହୋଇଯାଉଛି।
However, with a plan it becomes easier।
କୋଠାମାନେ ଦିଅସେ କରନ୍ତୁ।
Start by making a list of the rooms।
ଏହା ତୁମକୁ କ'ଣ ସଫା କରିବାକୁ ଜାଣିବାକୁ ସହାୟ କରେ।
This helps you know what to clean।
ପରେ ପ୍ରତିଟି କକ୍ଷ ପାଇଁ ଟାଇମର ସେଟ୍ କର।
Next, set a timer for each room।
ଏହି ଭାବରେ ତୁମେ ଧ୍ୟାନ ଦିଆଯାଏ ଏବଂ କାର୍ଯ୍ୟକ୍ଷମ ରହିଥାଅ।
This way you stay focused and efficient।
ବିରମ ନିଅନ୍ତୁ ବୁଲିଲେନି।
Do not forget to take breaks।
ସଫା କରିବା ଅଧିକ ସହଜ ଯେତେବେଳେ ତୁମେ ବ୍ୟବସ୍ଥିତ ଅହା।
Cleaning is easier when you are organized।
ଏକ କକ୍ଷ ସଫା କରିବା ପରେ ଚେକ୍ କରନ୍ତୁ ଯଦି ଆପଣଙ୍କୁ ବ୍ୟବସ୍ଥା କରିବାକୁ ଆବଶ୍ୟକ।
After cleaning a room, check if you need to tidy up।
ଶେଷରେ ଭଲ କାମ କରାଯିବା ପାଇଁ ନିଜକୁ ପୁଷ୍ଟି କର।
Finally, reward yourself for a job well done।
ସଙ୍ଗୀତ ସଦାସବୁ ସଂସ୍କୃତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି।
Music has always played a significant role in every culture।
ପାରମ୍ପରିକ ସଙ୍ଗୀତରୁ ଆଧୁନିକ ପପ୍ ସଙ୍ଗୀତକୁ ଏହାର ରୂପଗୁଡ଼ିକ ଗାଣ୍ଠି କରାଯାଇଛି।
From traditional folk songs to modern pop music, its forms have evolved significantly।
ଗାୟକମାନେ ତାଙ୍କର ସାଂସ୍କୃତିକ ମୂଲ୍ୟଗୁଡ଼ିକୁ ତାଙ୍କର କଳା ମାର୍ଗରେ ପ୍ରତିବିମ୍ବିତ କରନ୍ତି।
Musicians reflect their cultural values through their art।
ଉଦାହରଣ ସ୍ୱରୂପେ ଅନେକ ରେବେଲିଅନ୍ ଆନ୍ଦୋଳନ ଗାୟନକୁ ତାଙ୍କର ରାଲିଙ୍ଗ କଲ୍ ଭାବରେ ବ୍ୟବହାର କରିଛି।
For instance, many rebellion movements have used music as their rallying call।
ଅନେକ ସମାଜରେ ସଙ୍ଗୀତ ଲୋକଙ୍କୁ ଏକତ୍ର କରିବାରେ ସାହାଯ୍ୟ କରେ ଏବଂ ପରିବର୍ତ୍ତନରେ ପ୍ରେରଣା ଦେଇଥାଏ।
In many societies, music helps to bring people together and inspire change।
ବିଭିନ୍ନ ଶ୍ରେଣୀଗୁଡ଼ିକ ବିଭିନ୍ନ ପ୍ରକାରରେ ଜୀବନ ଏବଂ ସମାଜର ବିଭିନ୍ନ ଦୃଷ୍ଟିକୋଣକୁ ପ୍ରକାଶ କରେ।
Different genres reflect different aspects of life and society।
ଉଦାହରଣ ସ୍ୱରୂପ ବ୍ଲୁଜ୍ ଜେନର୍ ଆଫ୍ରିକାନ୍ ଆମେରିକାନ୍ ଅନୁଭୂତିରୁ ଉଦ୍ଭବ ହୋଇଛି।
For example, the blues genre arose from African-American experiences।
ଏହି ସଙ୍ଗୀତ ସଂଘର୍ଷ ଆଶା ଓ ସ୍ଥତାର କଥା କହୁଛି।
This music tells stories of struggle, hope, and resilience.
ବିରୋଧ ବିକ୍ଷେପରେ ପଙ୍କ ସଙ୍ଗୀତ ପ୍ରମୁଖ ନିୟମବଣ୍ଟର ବିରୋଧରେ ବାସ୍ତବରେ ଜନେ ବେଶୀ ଶବ୍ଦଙ୍କ ଭାବେ ଉପସିଥିଲା।
In contrast, punk music emerged as a voice of rebellion against mainstream norms.
ସଙ୍ଗୀତ ମାଧ୍ୟମରେ ସମାଜଗୁଡ଼ିକ ତାଙ୍କର ଅସନ୍ତୋଷ ବ୍ୟକ୍ତ ଓ ନ୍ୟାୟ ଖୋଜିପାରେ।
Through music, societies can express their discontent and seek justice.
ସେଉଁଟି ସଙ୍ଗୀତ ଏକ ଶକ୍ତିଶାଳୀ ଟୁଲ୍ ଭାବରେ କାର୍ଯ୍ୟ କରେ।
Ultimately, music acts as a powerful tool for change.
ଏହିପରି ସମାଜଗୁଡ଼ିକୁ ସଙ୍ଗୀତର ବିବିଧତାକୁ ବ୍ୟବହାର କରିବା ଦରକାର।
As such, it is essential for societies to embrace musical diversity.
ତେଣୁ ତାପରେ ସୀତ ସମାଜର ଭବିଷ୍ୟତକୁ ଗଢ଼ିବାରେ ତାଙ୍କର କ୍ଷେତ୍ର ପୂରଣ କରିପାରି।
Only then can music fulfill its role in shaping society's future.
ପେସାଦ ଟେନିସ ଏକ ଆରେନା ଯାହା ଦେଇଥିବା ଦେହିକ କ୍ଷମତା ଓ ମାନସିକ ପ୍ରତିରୋଧ ପ୍ରାର୍ଥନା କରେ।
Professional tennis is an arena that demands both physical prowess and mental resilience.
ଅଲିଜେ କୋରେଟ ତାଙ୍କର ଗତିଶୀଳତା ଏବଂ ନୀତିଗତ ଖେଳ ପାଇଁ ପରିଚିତ, ସମ୍ପ୍ରତି ଗୋଟିଏ ଉଚ୍ଚପୁଞ୍ଜ ପରୀକ୍ଷାରେ ଅନେକ ଚାପକୁ ସାମନା କରିଛନ୍ତି।
Alizé Cornet, known for her agility and strategic play, recently faced multiple pressures in a high-stakes match.
କଠିନ ବ୍ୟାୟାମ ସେସନରୁ ନିରନ୍ତର ମିଡିଆ ପରୀକ୍ଷା ପର୍ଯ୍ୟନ୍ତ ଚ୍ୟାଲେଞ୍ଜ ସଂଖ୍ୟା ଅନେକ।
From the grueling training sessions to the unrelenting media scrutiny, the challenges are numerous.
କର୍ନେଟର ସାମ୍ପ୍ରତିକ ମ୍ୟାଚ୍ ସାମ୍ପ୍ରତିକ ପ୍ରତୀକ୍ଷା ଓ ସ୍ତବିକତା ମଧ୍ୟରେ ଥିବା ବିଭାଜନକୁ ଦର୍ଶାଇଛି।
Cornet's recent match highlighted the dichotomy between expectations and reality.
ଅସଫଳତାର ଏକ ଶ୍ରେଣୀକୁ ସମନ୍ୱୟ କରିବା ସତ୍ତ୍ୱେ ସେ ଆଶ୍ଚର୍ଯ୍ୟଜନକ ସହନଶୀଳତା ଏବଂ ସମର୍ପଣ କରିଲା।
Despite facing a series of defeats, she exhibited remarkable tenacity and dedication.
ଏହି ଲାଗି ରୂପକ କରାଯିବା ସଲାର କିଛି ଅବହେଳା କରାଯାଉ ନାହିଁ।
The physical toll of such a demanding sport cannot be underestimated.
କର୍ନେଟର ଅନୁଭବ ଖେଳାଳିମାନେ ଦେଖୁଥିବା ନିରନ୍ତର ଆଘାତଙ୍କ ପ୍ରମାଣ ହେବାକୁ ସେବା କରେ।
Cornet's experience serves as a testament to the relentless struggle athletes endure.
ସହରେ ମାନସିକ ଶକ୍ତି ସନ୍ଦେହ ଓ ଭୟକୁ ଅତିକ୍ରମ କରିବାରେ ସମାନ ଅନିବାର୍ଯ୍ୟ।
Moreover, mental fortitude is equally essential in overcoming doubts and fears.
ଏକ ପ୍ରଶିକ୍ଷିତ ଟେନିସ୍ ଖେଳାଳିଙ୍କ ଯାତ୍ରା ଅନିଶ୍ଚିତତା ଓ ଉଚ୍ଚ ଆଶାରେ ଭରିତ।
The journey of a professional tennis player is fraught with uncertainty and high expectations.
ସେସରେ କର୍ନେଟର ଭଳି ଖେଳାଳିଙ୍କ ଦ୍ୱାରା ଦିଆଯାଇଥିବା ଦୃଢ଼ତା ଅନେକ ଆକାଂକ୍ଷା କ୍ରୀଡ଼ାକାରୀଙ୍କୁ ପ୍ରେରଣା ଦେଇଥାଏ।
Ultimately, the resilience shown by players like Cornet inspires many aspiring athletes.
ଆମେମାନେ ଏମଏଲ୍ଏସ୍ ସିଜନର ଅଗ୍ରସର ହେବା ସହିତ ସେହିଭଳି ଧୀରେ ହୁଏ ହ୍ୟୁଷ୍ଟନ କ୍ଷୁଦ୍ର ଏବଂ ଲସ୍ଏଞ୍ଜେଲସ୍ ସହଯୋଗର ଅପେକ୍ଷା ଉନ୍ନତ।
As the MLS season progresses, anticipation builds around the upcoming clash between the Houston Dynamo and Los Angeles.
ଦୁଇଟି ଦଳ ଉଚ୍ଚ ଆଶା ଓ ବିଶିଷ୍ଟ ଯୋଜନା ସହିତ ଆସେ ଗୋଟିଏ ଉତ୍ସାହପୂର୍ଣ୍ଣ ମିଳନ ପାଇଁ ବିସ୍ତାର କରୁଛି।
Both teams come with high expectations and unique strategies, setting the stage for a thrilling encounter.
ହ୍ୟୁଷ୍ଟନ୍ ଡାଇନାମୋ ତାଙ୍କର କାଉଣ୍ଟର ଆକ୍ରମଣ ଶୈଳୀ ପାଇଁ ପରିଚିତ, ଲସ୍ ଏଞ୍ଜେଲସ୍ର ରକ୍ଷାରେ ଦୁର୍ବଳତାକୁ ଲାଭ ନେବାକୁ ଦେଖୁଛି।
The Houston Dynamo, renowned for their counter-attacking style, look to exploit weaknesses in Los Angeles' defense.
ବିପରୀତ ଭାବରେ ଲସ୍ ଏଞ୍ଜେଲସ୍ ସ୍ମିଥ୍ ଏବଂ ଦ୍ରବଗତିକୁ ଗୁରୁତ୍ୱ ଦେବାକୁ ଆଶା କରାଯାଉଛି।
Conversely, Los Angeles is expected to emphasize possession and fluid movement to maintain control.
ଏହି ତକ୍ତିକାଳୀନ ସମୀକୟ ଘନ୍ତବ୍ୟ ଦୃଶ୍ୟ ପ୍ରଦାନ କରେ କାରଣ ଦୁଇ ସମ୍ବାଧନଙ୍କ ଜୟ ଭୁଲିବାକୁ କରୁଛି।
This tactical juxtaposition promises a riveting spectacle as both teams aim to secure a pivotal victory.
ଯେବେ ଫେନ୍ ଷ୍ଟେଡିୟମରେ ଗାଁ ଘେନିଛନ୍ତି, ତୁମର କଲେକ୍ଟିଭ ଉର୍ଜା ବାତାବରଣକୁ ବେଶୀ ପ୍ରଭାବିତ କରିବ।
As fans gather in the stadium, their collective energy will undoubtedly influence the atmosphere.
ଏହା ସହିତ ଦୁଇ ଦଳର କୋଚିଂ ଷ୍ଟାଫ୍ ତେମର ତକ୍ତିକୀୟ ନିଷ୍ପତ୍ତିରେ ତ୍ୱରାନ୍ୱିତ ହେବା ଆବଶ୍ୟକ।
Moreover, the coaching staffs of both teams must be agile in their tactical decisions.
ଶେଷରେ ଏହି ମ୍ୟାଚ୍ର ଫଳାଫଳ ସାଧାରଣ ଦୃଷ୍ଟିକୋଣକୁ ଅତିକ୍ରମ କରି ବହୁତର ବିକାଶ କରିପାରେ, ଦୁଇଟି ଦଳର ମନୋବଳକୁ ପ୍ରଭାବିତ କରିବ।
Ultimately, the outcome of this match could ripple beyond mere standings, affecting the morale of both squads.
ଫୁଟବଲର ଦୈନିକ ଜଗତରେ ତେଜ ଗତିରେ କୌଶଳମୟ ବୁଦ୍ଧିମତ୍ତା ଅଧିକାରୀନୁ ସଂଗ୍ରହ କରିଥାଏ।
In the fast-paced world of soccer, strategic ingenuity often separates the victors from the vanquished.